ନମସ୍କାର, ଜୟ ଜଗନ୍ନାଥ। ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଭାଇ ଭଉଣୀମାନଙ୍କୁ ମୋର ନମସ୍କାର। ବନ୍ଧୁଗଣ, ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘର ନିର୍ବାଚନ ଆସନ୍ତା ଜାନୁଆରୀ 26 ହେବାକୁ ଯାଉଛି। ଉକ୍ତ ନିର୍ବାଚନରେ ଶ୍ରୀଯୁକ୍ତ ସୁନୀଲ କୁମାର ସାହୁଙ୍କୁ ଜେନେରାଲ ସେକ୍ରେଟାରୀ ପଦବୀରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ମୁଁ ଆପଣମାନଙ୍କ ପାଖରେ ଅନୁରୋଧ କରୁଛି। ନମସ୍କାର, ଜୟ ଜଗନ୍ନାଥ।